ଗଳ୍ପ ପ୍ରଜାପତିଟି ଉଡ଼ିଗଲା। ଗାଳ୍ପିକ ଲକ୍ଷ୍ମୀ ନାରାୟଣ ମହାନ୍ତି। ଗୌରୀ ରାସ୍ତାରେ ଚାଲିଛି, ଚିନ୍ତାରେ ତା ମଥା ଭାରାକ୍ରାନ୍ତ, ଧୀରପଦ ମନ୍ଥର ଗତି। ସେ ନିଜ ଗୋଡ଼ରେ ଠିଆ ହେବ, ଯେକୌଣସି ମତେ ତାକୁ ଖଣ୍ଡିଏ ଚାକିରି ଯୋଗାଡ଼ କରିବାକୁ ହେବ। ପୁରୁଷଠାରୁ ଦୂରେଇ ଯିବାକୁ ସେ ଯେତେ ଚେଷ୍ଟା କରୁଛି ପାରୁନାହିଁ। ସମୀରର ଛବି, ତାର ସହାସ୍ୟ ବଦନ ତା ଚାରିପଟେ ଘୁରି ବୁଲୁଛି। ସେ ଗର୍ବୋଦ୍ଧତ ପୁରୁଷର ଅନୁଗ୍ରହ ଚାହେଁ ନା, ନିଜ ଗୋଡ଼ରେ ଠିଆ ହେବା ପାଇଁ ସେ ଅବିରାମ ସଂଗ୍ରାମ କରୁଛି। ମାତ୍ର ଯେଉଁଠାକୁ ସେ ଯାଉଛି, ପୃଥିବୀର ପ୍ରତି କ୍ଷେତ୍ରରେ ତାକୁ ପୁରୁଷର ଦୟା ଉପରେ ଛିଡ଼ା ହେବାକୁ ପଡ଼ୁଛି, କେଉଁଠି ନିଜ ଅଜାଣତରେ ମଧ୍ୟ। ତାପରେ ଜଣେ ସୁନ୍ଦରୀ ନାରୀର କୌଣସି ମୂଲ୍ୟ ନାହିଁ। ଯେଉଁ ପୁରୁଷ ତା ରୂପ କିଣିବାକୁ ଚାହେଁ, ତାରି ଅର୍ଥ ଓ ସାମର୍ଥ୍ୟର ମୂଲ୍ୟରେ ହିଁ ଗୌରୀର ପ୍ରକୃତ ମୂଲ୍ୟ, ପରିଚୟ ଓ ସ୍ଥିତି। ବର୍ତ୍ତମାନ ସୁଦ୍ଧା ପରାଜୟ ବ୍ୟତୀତ ସେ ଅନ୍ୟ କିଛି ଲାଭ କରିନାହିଁ। ଯେଉଁ ଦିଗରୁ ହେଉ ପଛକେ ପୁରୁଷର ଉଦ୍ୟତ ବାହୁ ତାହା ପ୍ରତି ପ୍ରସାରିତ। ସବୁ ସମୟରେ ରମଣୀକୁ ପୁରୁଷର ହାତରେ ପଡ଼ିବାକୁ ହୋଇଛି। ତାହେଲେ ତାକୁ କ'ଣ ଆଜି ସେହି ନିର୍ମମ ନର ନିକଟରେ ପଶୁ ଭଳି ଆପଣାକୁ ଉତ୍ସର୍ଗ କରିଦେବାକୁ ହେବ? ନା ନା, ସେ କଦାପି ଆତ୍ମସମର୍ପଣ କରିପାରିବ ନାହିଁ, ନିଶ୍ଚୟ ବିଦ୍ରୋହ କରିବ। ଯାହା ହେଉ ପଛକେ ସେ ସମୀରକୁ କୌଣସି ମତେ ବରଣ କରିପାରିବ ନାହିଁ। ତା ଅପେକ୍ଷା ସେ ବରଂ ଘରେ ରହିବ ନାହିଁ, ପଳାଇଯିବ କୁଆଡ଼େ, କେହି ଆତ୍ମୀୟ ତାର ସନ୍ଧାନ ପାଇବେ ନାହିଁ। ଦିନେ ସନ୍ଧ୍ୟାରେ ଚା ପାନ ସମୟରେ ସମୀର ଉତ୍ଫୁଲ୍ଲିତ ସହକାରେ ଆଳାପ ଆଲୋଚନା ପ୍ରସଙ୍ଗରେ କହି ପକାଇଲା, ଯୁଦ୍ଧ ବଜାରରେ ବିଦେଶକୁ ଯାଇ ମୁଁ ଅଜସ୍ର ଅର୍ଥ ଉପାର୍ଜନ କରିଛି। ଏହା ଶୁଣି ଗୌରୀ ଛଡ଼ା ସମସ୍ତେ ଖୁସି ହୋଇଗଲେ, ତା ବୋଉ, ଭାଉଜ ଆଉ ଭଉଣୀମାନେ। ମାତ୍ର ତାର ବଙ୍କିମ ଭ୍ରୁ କୁଞ୍ଚିତ ହୋଇଗଲା, ତାର ଅର୍ଦ୍ଧଚନ୍ଦ୍ର ଲଲାଟରେ ଅସନ୍ତୋଷର ଛାୟାପାତ ହେଲା। ଗୌରୀର ସବୁକିଛି ବଙ୍କିମ, ତା ନୟନ, ଅଧର, ଚିବୁକ, କ୍ଷୀଣ କଟି ଓ କୃଷ୍ଣ କେଶରେ ମଧ୍ୟ ଏହି ବଙ୍କିମତା ଅଙ୍କିତ। ସେ ଏକ ମନୋହରିଣୀ ସର୍ପିଣୀ। ଭାଉଜ ଭଦ୍ର ବିନୟ ସ୍ୱରରେ କହିଲେ, ସତରେ ଆପଣଙ୍କ ପରି କେତେଜଣ ଜୀବନରେ ଏମିତି ଉନ୍ନତି କରିପାରିଛନ୍ତି, କିନ୍ତୁ ଏତେ ବିପୁଳ ଧନ ସମ୍ପତ୍ତି କିଏ ଭୋଗ କରିବ? ଏଥର ବିବାହ ହୋଇପଡ଼ନ୍ତୁ। ସମୀର ନହସି ରହିପାରିଲା ନାହିଁ, ଏ ବୟସରେ ମୋତେ କିଏ ଝିଅ ଦେବ? ତା ଭାଇ ଅବଶ୍ୟ ମନ୍ତବ୍ୟ କଲା, ଟଙ୍କା ଥିଲେ କ'ଣ ନ ମିଳିବ? ସମୀର ଚକିତ ହୋଇ ଗୌରୀ ଆଡ଼କୁ ଚାହିଁ କହିଲା, ଟଙ୍କା ଦେଖି ତ ସମସ୍ତେ ଆଉ ଭୁଲନ୍ତି ନାହିଁ। ଗୌରୀ ସହସା ଉଠିପଡ଼ି ନିଶବ୍ଦରେ ସେ ସ୍ଥାନରୁ ପଡ଼ାଇଗଲା। ତତ୍କ୍ଷଣାତ୍ ସମୀର ବି ଠିଆ ହେଲା। ତାମ୍ର ବର୍ଣ୍ଣ, ରୌଦ୍ର ଦଗ୍ଧ, ବିନମ୍ର ଗଳାରେ ସେ ଜଣାଇଲା, ଯାଉଛି, ତେଣେ ଗୁଡ଼ାଏ କାମ ପଡ଼ି ରହିଛି, ସବୁ ଆଜି ରାତିରେ ସାରିବାକୁ ପଡ଼ିବ। ଗୌରୀ ଦ୍ରୁତ ଗତିରେ ଚାଲିବାକୁ ଲାଗିଲା। କୌଣସି ଯାନବାହନର ସାହାଯ୍ୟ ତାର ଆଜି ଲୋଡ଼ା ନାହିଁ, ବାରମ୍ବାର ବିପର୍ଯ୍ୟୟରେ ସେ ବିକ୍ଷିପ୍ତା। ଦ୍ୱିପହରେ ସିଲାଇ କରୁ କରୁ ଗୌରୀ କହିଲା, ପରି, ସମୀରକୁ ଫେର ଭାଇ ବୋଲି କହୁଛି, ସାନ ଭଉଣୀ ପରି ବି ସହଜରେ ଛାଡ଼ିବାର ପାତ୍ରୀ ନୁହେଁ। ସେ ସିଧା ସିଧା କହିଦେଲା, ଦିନେ ଯେତେବେଳେ ଡାକିବାକୁ ହେବ, ଆଜିଠି ତାହା ଅଭ୍ୟାସ କଲେ କ୍ଷତି କ'ଣ? ବଙ୍କିମ ନୟନର ଦୃଷ୍ଟିରେ ଗୌରୀ ପଚାରିଲା, ଡାକିବାକୁ ହେବ ମାନେ ତୁମର କ'ଣ ସବୁ ଦୃଢ଼ ଧାରଣା ଯେ ମୁଁ ସେହି ଲୋକଟାକୁ ବିବାହ ହେବି? ପରି ଚଢ଼ି ବସିଲା, କାହିଁକି ହେବୁ ନାହିଁ, କାରଣଟା କ'ଣ କହୁନାହୁଁ? ଗୌରୀର ତୁଣ୍ଡରୁ ତତ୍କ୍ଷଣାତ୍ ବାହାରିଗଲା, ସେ କ'ଣ ମଣିଷଟେ? ପ୍ରତି କଥାରେ ଓ ବ୍ୟବହାରରେ ତା ନିଜର ବିଜ୍ଞାପନ, ସବୁବେଳେ ଖାଲି ତା ନିଜ ବିଷୟ, ସେଥିରେ କ୍ଷତି କ'ଣ? ତୋ କପାଳ କିନ୍ତୁ ଖୁବ୍ ଭଲ। ପରି ନୃତ୍ୟ ଛନ୍ଦରେ ଘର ଭିତରେ ବିଚରଣ କରିବାକୁ ଲାଗିଲା। ମାତ୍ର ମୁହୂର୍ତ୍ତକ ମଧ୍ୟରେ ଗୌରୀର ମୁଖ ବିଶର୍ଣ୍ଣ ହୋଇଗଲା। ସାପ ପରି ଗର୍ଜି ସେ ସତର୍କ କରିଦେଲା, ସାବଧାନ, ମୋ ବିବାହ ବିଷୟରେ ତୋ ତୁଣ୍ଡରୁ ଯେମିତି ଆଉ କେବେ ପଦେବୀ କଥା ନ ଶୁଣେ, ଛୋଟ ମୁହଁରେ ବଡ଼ କଥା। ନିଜ ଘରର ଅନ୍ତରାଳରେ ବଞ୍ଚିବା ଆଶାରେ ସେ ଦ୍ରୁତ ପଦରେ ଲୋକଙ୍କ ଭିଡ଼ ଠେଲି ପଳାଇ ଯାଉଛି। ନା, ସମୀର ଆଉ ତାକୁ ପାଇବ ନାହିଁ। ସେ ଟିକିଏ ବେଗରେ ଧାଇଁବାକୁ ଲାଗିଲା। ଗୌରୀ ବସି ନଖ କାଟୁଥିଲା, ତା ଭାଉଜ ଘର ଭିତରକୁ ପଶି ଆସି ଖଣ୍ଡିଏ ଛିଣ୍ଡା ଶାଢ଼ୀ ତା କତିରେ ପକାଇ ଦେଇ କହିଲା, ଗୌରୀ, ବୋଉ କହିଲେ ଏଟା ଟିକେ ସିଲେଇ କରିଦେବ। କେମିତି ଏଟା ଆଉ ସିଲେଇ ହେବ ଯେ, ଫାଟି ଫାଳ ଫାଳ ହୋଇଗଲାଣି, ଏଟାକୁ ଏବେ ଫୋପାଡ଼ି ଦିଅ। ତା ପରାମର୍ଶ ଶୁଣି ଭାଉଜ ଈଶତ ହସି କହିଲା, ତୁମେ ତ ଭଲ କରି ଜାଣ ଏ ଘରେ ତାହା ହୋଇପାରିବ ନାହିଁ। କେତେଦିନ ଆଉ ନିଶ୍ୱ ଦରିଦ୍ର କାଙ୍ଗାଳଙ୍କ ଭଳି ଚଳିବ। ଘରର ଚାବିକାଠି ତ ତୁମରି ହାତରେ, ଥରେ ହଁ କରିଦେଲେ ଏ ଘରର ଚେହେରା ବଦଳିଯିବ। କ୍ରୁଦ୍ଧା ନାଗୁଣୀର ବିଦ୍ୱେଷରେ ଗୌରୀ କମ୍ପି ଉଠିଲା। ଫେର ସେହି କଥା, ସେହି ଜୁଆଚୋର ଦ୍ୱାରା ତ ତୁମ ଭାଇ ଲାଳିତ ଏବଂ ତାଙ୍କରି ପରିଶ୍ରମର ଫଳରେ ତୁମେମାନେ ଆଜି ପାଳିତ। ସେ ତାଙ୍କ ଅଫିସରେ ତୁମ ଭାଇଙ୍କୁ ଚାକିରି ଖଣ୍ଡିଏ ନ ଦେଇଥିଲେ ଆମେ ସମସ୍ତେ ଏତେବେଳକୁ ଜଳି ପୋଡ଼ି ପାଉଁଶ ହୋଇଯାଇଥାନ୍ତେ। ଲୋକ ହିସାବରେ ସେ ତ କିଛି ଖରାପ ନୁହେଁ। ତୁମ ବିଭାଘରରେ ଆମର ପଇସାଟିଏ ବି ଖର୍ଚ୍ଚ ହେବ ନାହିଁ, ତାଙ୍କର ଯଥେଷ୍ଟ ଟଙ୍କା ଅଛି। ନୂଆ ବୋଉ, ତୁମର ଉପଦେଶ ମୁଁ ଶୁଣିବାକୁ ଚାହେଁ ନାହିଁ। ତାର ଅଗଣିତ ଟଙ୍କା ଥାଇପାରେ, ମାତ୍ର ତାର ଶିକ୍ଷା ନାହିଁ, ସଂସ୍କୃତି ନାହିଁ, ସଂସ୍କାର ନାହିଁ। ନିଜର ସଂସ୍କୃତି ନାହିଁ ବୋଲି ତ ତମରି ଗୁଣରେ ଓ ପ୍ରତିଭାରେ ତାର ଲୋଭ, ନହେଲେ ତୁମେ ବା ତାଙ୍କ ପକ୍ଷରେ କେଉଁ ଅସାଧାରଣ କି? ହତାଶ କଣ୍ଠରେ ଗୌରୀ କହିପକାଇଲା, ଆଚ୍ଛା ମୁଁ ଗୋଟାଏ ଚାକିରି କଲେ କେମିତି ହୁଅନ୍ତା? ତୁମକୁ କିଏ ଚାକିରି ଦେବ? ଅଫିସରେ ଚାକିରି କରାଇ ଦେବା ପାଇଁ ବା ତୁମ ପଛରେ କିଏ ଅଛି? ଗୌରୀର ଚମକ ଭାଙ୍ଗିଗଲା। ସତେ ତ, ସେ ତା ଗତିର ବେଗ ଆହୁରି ବଢ଼ାଇ ଦେଲା, ମାତ୍ର ଫଳ ବିପରୀତ ହେଲା। ଅନ୍ୟମନସ୍କତା ହେତୁ ଚଳନ୍ତା ବସ୍ର ଧକ୍କାରେ ସେ ରାସ୍ତା ଉପରେ ଅଚେତ ହୋଇ ପଡ଼ିଗଲା। ସନ୍ଧ୍ୟାରେ ସୁଶୀତଳ ସମୀରରେ ପ୍ରକୃତିସ୍ଥ ହୋଇ ତା ଚାରିପଟେ ଟିକିଏ ଦୃଷ୍ଟି ବୁଲାଇ ଆଣି ଗୌରୀ ଶୋଇ ରହି ଧୀରକଣ୍ଠରେ ପଚାରିଲା, ମୁଁ ଏଠାକୁ କେମିତି ଆସିଲି? ଚାକରଟିଏ ଦୁଆର କତିରେ ବସିଥିଲା, କହିଲା, ଆପଣ ଡାକ୍ତରଖାନାରେ ଏହି ଠିକଣା କହିବାରୁ ସେମାନେ କାର୍ରେ ଆଣି ଆପଣଙ୍କୁ ଏଇଠି ଛାଡ଼ିଦେଇ ଗଲେ। ସମୀରର ସୁସଜ୍ଜିତ ପ୍ରାସାଦ, ଗୌରୀର ଅବଚେତନ ମନ ଏଠାକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଛି। ବିପଦ ସମୟରେ ନିଜ ଅଜ୍ଞାତ ସାରରେ ତା ତୁଣ୍ଡରୁ ଏହି ଠିକଣାଟି ବାହାରି ଯାଇଛି, କିନ୍ତୁ ନିଜ ଘରର ଠିକଣା ନୁହେଁ, ତାର ଆଉ ସଂଶୟ ନାହିଁ। ବରଂ ଏହା ହିଁ ଭଲ, ଆସକ୍ତି ବିରୋଧରେ ସଂଗ୍ରାମ କରି କରି ସେ କ୍ଳାନ୍ତ ଅବସନ୍ନ, ତାର ଗୋପନ ମନ ଏହି ଆଶ୍ରୟର ସନ୍ଧାନ ପାଇଛି। ସେ ତଳକୁ ଓହ୍ଲାଇ ଆସିଲା। ବିଜୁଳି ପଙ୍ଖା ତଳେ ନରମ ସୋଫାରେ ଆଉଜି ବସି ସେ ତୃପ୍ତିରେ ନିଶ୍ୱାସ ଛାଡ଼ିଲା। ଜଣାଯାଉଛି ସମୀର ଘରେ ନାହିଁ, ତା ହେଉ ପଛକେ, ସେ ଆଜି ତା ପାଇଁ ଅପେକ୍ଷା କରିବ। ସମୀର ତ ତା ପାଇଁ ଢେର ଦିନ ଅପେକ୍ଷା କରିଛି, ଏଥର ତା ପାଳି, ସେ ତାର ପ୍ରତୀକ୍ଷା କରିବ। ସାରା ଜୀବନ ପରିଶ୍ରମ କରି ଜଣେ ଲୋକ ତାରି ଲାଗି ସକଳ ସାମଗ୍ରୀ ସଜାଇ ରଖିଛି। ସେ ଅତ୍ୟାଚାରୀ ନୁହେଁ, ଲମ୍ପଟ ନୁହେଁ, ଜଣେ ସୁପୁରୁଷ ମାତ୍ର। ଦିନେ ହେଲେ ସେ ତାର ହାତଟିକୁ ବି ଛୁଇଁବାକୁ ଚାହେଁ ନାହିଁ। ଗୌରୀର ଆଜି ଗଭୀର ଆନନ୍ଦ, ତାର କୌଣସି ଅଭାବ ଅଭିଯୋଗ ନାହିଁ। ତାକୁ ଆଉ ଜୀବନ ପଥରେ ସଂଗ୍ରାମ କରିବାକୁ ହେବ ନାହିଁ। ସେ ଏତେଦିନେ ଆଶ୍ରୟ ପାଇଲା, ଶାନ୍ତି ଲାଭ କଲା। କୁକୁରର ଚିତ୍କାରରେ ଗୌରୀର ତନ୍ଦ୍ରା ଭାଙ୍ଗିଗଲା। ସମୀର ଆସିଗଲା ଭାବି ସେ ଘରୁ ଦୁଆର ମୁହଁକୁ ଉଠିଯାଇ ଅନାଇଲା। କୁକୁରଟି ଚେନ୍ରେ ବନ୍ଧା ଯାଇଛି, ଚାକର ତାକୁ ଭିଡ଼ି ଧରିଛି। ସମୀର ଏତେବେଳେ ଯାଏ ଦେଖା ନାହିଁ। କୁକୁରଟା ଅନବରତ ଭୋକିବାରୁ ତାକୁ ଫିଟାଇ ଦେବା ପାଇଁ ଗୌରୀ ଚାକରକୁ ନିର୍ଦ୍ଦେଶ ଦେଲା। ଫିଟିବା କ୍ଷଣି କୁକୁରଟି ବିଜୁଳି ବେକରେ ଧାଇଁ ଆସି ତା ପାଦ ତଳେ ପଡ଼ିଗଲା ଏବଂ ତା ପାଦରେ ମୁହଁ ଘଷି ଅସ୍ପଷ୍ଟ ସ୍ୱରରେ କାନ୍ଦିବାକୁ ଲାଗିଲା। ତହୁଁ ସେ ଆଦରରେ ତାର ମଥା ଓ ପିଠିରେ ହାତ ବୁଲାଇବାକୁ ଲାଗିଲା। ମାତ୍ର କୁକୁରର କ୍ରନ୍ଦନର ବିରାମ ନାହିଁ। ଏହି ଅସ୍ୱାଭାବିକ ପରିସ୍ଥିତି ତାକୁ ଟିକିଏ ବିଚଳିତ କରିପକାଇଲା। ସେ ତତ୍କ୍ଷଣାତ୍ ପୂଜାରୀକୁ ଡାକି ପଚାରିଲା, ବାବୁ କେତେବେଳେ ଫେରିବେ? ଭାବନାହୀନ ମୁଖରେ ପୂଜାରୀ ଜଣାଇଲା, ସେ ତ ଏଠି ନାହାନ୍ତି। ଏ ଏଠି ନାହାନ୍ତି? ତେବେ ସେ କେଉଁଠିକୁ ଯାଇଛନ୍ତି, କେବେ? ସେ ପୁଣି ତାକୁ ବିସ୍ମୟରେ ପଚାରିଲା। ପୁଣି ଜବାବ ମିଳିଲା, କାଲି ରାତିରେ କିଛି ନ ଖାଇ ଓ କିଛି ଜିନିଷପତ୍ର ସାଙ୍ଗରେ ନ ନେଇ ସେ ଖୁବ୍ ତରବର ହୋଇ ଏକ୍ସପ୍ରେସରେ ଚାଲିଗଲେ। ତାଙ୍କ ଭଉଣୀଙ୍କୁ ତାର ହୋଇଛି, ସେ ଆସି ଏଠାରେ ରହିବେ। ରୁଦ୍ଧ ନିଶ୍ୱାସରେ ଗୌରୀ ପ୍ରଶ୍ନ କଲା, କୁଆଡ଼େ ଯାଇଛନ୍ତି ସେ? ପୁଣି ସେହିପରି ଜବାବ, ତାହା କେହି କହିପାରିବେ ନାହିଁ। ଏ ଦେଶ ଛାଡ଼ି ଚାଲିଯାଇଛନ୍ତି କି ନା, କେଉଁଠାକୁ ଯାଇଛନ୍ତି ଆଉ କେବେ ଫେରିଆସିବେ, କେହି ଜାଣନ୍ତି ନାହିଁ। କୁକୁରର ଅବିରାମ ଆର୍ତ୍ତନାଦରେ ଘର ଫାଟି ପଡ଼ୁଥିଲା। ମ୍ଳାନ କୁହେଳିକା ପ୍ରଦୋଷରେ ବିଶର୍ଣ୍ଣ ପଟ୍ଟଭୂମି ରଚନା କରିଛି। ଏକ ବିଦାୟ ବିଷାଦ ଭାବନା ଯେମିତି ସମଗ୍ର ଅଟ୍ଟାଳିକାକୁ ଗ୍ରାସ କରିଛି। ଗୌରୀ ତାର ଜୀବନସାଥୀକୁ ମନେ ମନେ ଖୋଜିବାକୁ ଆସି ଏକ ପ୍ରଚଣ୍ଡ ଧକ୍କା ଖାଇ ବସିପଡ଼ିଛି। ନୀରବ ବିଷାଦ ଚିନ୍ତାକୁଳ, ମାତ୍ର ପୋଷା କୁକୁରଟି ପଶୁ ହେଲେ ବି ପାଟି କରି ସମସ୍ତଙ୍କୁ ପଚାରୁଛି, ତା ମୁନିବ କାହିଁ? ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ପ୍ରଜାପତିଟି ଉଡ଼ିଗଲା। ରହିଲୁ। ନମସ୍କାର।